କଣ କଣ କଲା?
ହେଲୋ, ଲକ୍ଷ୍ମୀପ୍ରିୟା ଗିରି କହୁଥିଲି, 1 ନମ୍ବର 58 ଚିଲି ପୋଖରୀରୁ। ଆମର ଏଠି ଅଳିଆ ଗାଡି ଅଛି, ପାଣି ସୁବିଧା ବି ଭଲ ଅଛି, ସମସ୍ତଙ୍କର ଟଏଲେଟ୍ ବି ଅଛି, ବେଞ୍ଚ ତରଫରୁ ସବୁକିଛି ସୁବିଧା ମିଳୁଛି। ସେଥିପାଇଁ ବେଞ୍ଚକୁ ଆମେ ଧନ୍ୟବାଦ ଜଣାଉଛୁ।